ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
বখে বর্ছ ঘাত করোড প্রহার সহিলে সে মথা নই শরীরটা তাঙ্ক ক্রুশে চড়ি গলা পাপি মণি সর পাই সে পাপি মনীষ কেবে বি চাহিনা সে পাপি মনীষ কেবে বি চাহিনা সে প্রেম বুঝি বাপাই মনীষ জীবন পানি র ফটকা এই অছি এই নাহি তথাপি কাহিকি সিয়ে তো বুঝে না তথাপি কাহিকি সিয়ে তো বুঝে না প্রভু একা তার পায় মণিষ জীবন পানির ফোটকা এই অছি এই নাহি।
প্রিয় শ্রোতা বন্ধু, আজির এই শুভ অবসরের আমাদের সৃষ্টিকর্তা তথা উদ্ধারকর্তা নিত্য জীবিত প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣି ଆସୁଥିବାରୁ ଆମମାନେ ବିଶେଷ ଧନ୍ୟବାଦୀ। କେବଳ ସେତିକି ନୁହେଁ, ଆପଣ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରୁଥିବାରୁ ମଧ୍ୟ ଆମେ ବିଶେଷ ଖୁସି। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ, ସେ ଆପଣଙ୍କର ଦୁଃଖ ଦୂର କରିବେ। ଆସନ୍ତୁ ତାହେଲେ ସେହି ପ୍ରଭୁ ଯୀଶୁଙ୍କର ଚରଣର ନିକଟବର୍ତ୍ତୀ ହେବା ପୂର୍ବରୁ ପ୍ରାର୍ଥନା କରିବା ଯେପରି ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆମ ପ୍ରତ୍ୟେକଙ୍କ ସହିତରେ କଥା କୁହନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ହିଁ ଆମମାନଙ୍କ ଜୀବନ ପାଇଁ ସାନ୍ତ୍ୱନାଦାୟକ, ଶକ୍ତିଦାୟକ, ଭରସାଦାୟକ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆଜି ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ପ୍ରଭୁ, ପ୍ରାର୍ଥନା କରୁଅଛୁ ଯେପରି ଆମେ ତୁମର ସ୍ୱର ଶୁଣିପାରିବୁ, ସେଥିପାଇଁ ତୁମେ ଆମମାନଙ୍କୁ ଏକ ଆତ୍ମିକ କର୍ଣ୍ଣ ଦାନ କର, ଯେପରି ଆମେ ତୁମର ବାକ୍ୟକୁ ହୃଦୟ ମଧ୍ୟରେ ସଞ୍ଚୟ କରି ରଖିପାରିବୁ। ସେଥିପାଇଁ ପ୍ରଭୁ, ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆଉ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଯୁକ୍ତ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 6 ପର୍ବର 24 ପଦରୁ ଆରମ୍ଭ କରି 8 ପର୍ବର 5 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଈଶ୍ୱର କିପରି ସାତୋଟି ବିଷୟକୁ ଘୃଣା କରନ୍ତି, ଆଉ ଏହାପରେ ଆମେ ଦେଖିଲୁ ଯେ ଯୁବା ମନୁଷ୍ୟ କିପରି ନିଜକୁ ଏହି ଜଗତ ମଧ୍ୟରେ ସତର୍କତାର ସହିତ ଜୀବନଯାପନ କରିବା ନିମନ୍ତେ ପ୍ରସ୍ତୁତ କରିବାକୁ ଅଛି ତାହା ଆମେ ଲକ୍ଷ୍ୟ କରିଥିଲୁ। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ହିତୋପଦେଶ ଛଅ ପର୍ବର ଚବିଶ ପଦରୁ ପଚିଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ତୁମକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପରସ୍ତ୍ରୀର ଜିହ୍ୱାର ଚାଟୁପାଦରୁ ରକ୍ଷା କରିବ। ତୁମ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ, ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ। ଲକ୍ଷ୍ୟ କରନ୍ତୁ ଯେ ଯୁବା ମନୁଷ୍ୟ ଆପଣାର ହୃଦୟରେ ତାହାର ସୌନ୍ଦର୍ଯ୍ୟକୁ ସ୍ଥାନ ଦେବା ଉଚିତ ନୁହେଁ କି ତାହାର ସୌନ୍ଦର୍ଯ୍ୟରେ ବାୟୀ ହେବା ଉଚିତ ନୁହେଁ। ଆମେ ମଧ୍ୟ ହିତୋପଦେଶ ଚାରିପର୍ବର ତେଇଶ ପଦରେ ଏହିପରି ଲେଖାଥିବାର ଲକ୍ଷ୍ୟ କରୁଅଛୁ, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମଏ। ତାଛଡ଼ା ଲକ୍ଷ୍ୟ କରନ୍ତୁ, ସେହି ସ୍ତ୍ରୀଠାରୁ ତାହାର ଜିହ୍ୱାର ଚାଟୁବାଦରୁ ସତର୍କ ରହିବା ନିମନ୍ତେ କିପରି ଯୁବା ମନୁଷ୍ୟକୁ ସତର୍କ କରାଇ ଦିଆଯାଇଅଛି। ଲେଖା ଅଛି, ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ପ୍ରଭୁ ଯୀଶୁ ମଧ୍ୟ ଏହି ବିଷୟ ନେଇ ମାଥ୍ୟୁ ପାଞ୍ଚ ପର୍ବର ସତେଇଶ ଓ ଅଠେଇଶ ପଦରେ ଏହିପରି ପ୍ରକାଶ କରନ୍ତି, ତୁମେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ତେଣୁ ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ସମସ୍ତ ପାପ ଚିନ୍ତାଧାରା ମନୁଷ୍ୟର ହୃଦୟରୁ ହିଁ ଆରମ୍ଭ ହୁଏ। ଛଅ ପର୍ବର ଛବିଶ ପଦ ଲେଖା ଅଛି, ଯେହେତୁ ବେଶ୍ୟା ସକାଶୁ ଅନ୍ନ ଅଭାବ ଘଟାଇ ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ବହୁମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରଇ। ବାସ୍ତବରେ ଆଜି ଅନେକ ଏହିପରି ପାପରେ ଲିପ୍ତ ରହି ସେମାନଙ୍କର ସର୍ବସ୍ୱ ହରାଇ ବସିଛନ୍ତି। ସେମାନଙ୍କର ସମସ୍ତ ଅର୍ଥ ଏହିପରି ବେଶ୍ୟାବୃତ୍ତିରେ ବିନିଯୋଗ କରି ନିଜେ ଦରିଦ୍ର ହୁଅନ୍ତି। ଏହିପରି ଲୋକମାନେ ଅଛନ୍ତି ଯେଉଁମାନେ ଏକରୁ ଅଧିକ ସ୍ତ୍ରୀମାନଙ୍କ ସହିତ ସହବାସ କରି ନିଜର ପାରିବାରିକ ଜୀବନର କ୍ଷତି ଘଟାନ୍ତି। ଏହିପରି ସ୍ତ୍ରୀମାନେ ଅଛନ୍ତି ଯେଉଁମାନେ ଏକରୁ ଅଧିକ ପୁରୁଷମାନଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିଅଛନ୍ତି। ଏମାନଙ୍କର ସଂଖ୍ୟା ମଧ୍ୟ ଗଣନା କରିବା ଅସମ୍ଭବ। ରାଜନୈତିକ କ୍ଷେତ୍ରରେ, ବ୍ୟବସାୟିକ କ୍ଷେତ୍ରରେ ଓ ସରକାରୀ କାର୍ଯ୍ୟାଳୟମାନଙ୍କ ମଧ୍ୟରେ ମଧ୍ୟ ଏହିପରି ଅନୈତିକ ତଥା ଅବୈଧ ସମ୍ପର୍କ ପରିଲକ୍ଷିତ ହୁଏ। ବର୍ତ୍ତମାନ ବ୍ୟଭିଚାର ଏକ ସାଧାରଣ ବିଷୟରେ ପରିଣତ ହୋଇଯାଇଅଛି। ଲୋକେ ଏହାକୁ ପାପ ବୋଲି ବିଚାର କରନ୍ତି ନାହିଁ, ମାତ୍ର ଏକ ଖେଳ ବୋଲି ଭାବନ୍ତି। ତେବେ ଏହି ସମସ୍ତ କିପରି ଆରମ୍ଭ ହୁଏ? ପ୍ରଭୁ କହନ୍ତି ଏହା ହୃଦୟରୁ ଆରମ୍ଭ ହୁଏ, କାରଣ ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି ଓ ଆମମାନଙ୍କୁ ଜାଣନ୍ତି। ତେଣୁକରି ସେ କହନ୍ତି, ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ, କାରଣ ଏହା ମନୁଷ୍ୟର ହୃଦୟରୁ ହିଁ ଆରମ୍ଭ ହୋଇଥାଏ। ଛଅ ପର୍ବର ସତେଇଶ ପଦରେ ଏହିପରି ଲେଖା ଅଛି, କେହି ଯେବେ ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କ'ଣ ପୋଡ଼ିଯିବ ନାହିଁ? ବାସ୍ତବରେ ଏହା ସତ୍ୟ। ଯଦି କେହି ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତାହେଲେ ତାହାର ବସ୍ତ୍ର ପୋଡ଼ିଯିବ। ଅଠେଇଶ ପଦରେ ଲେଖା ଅଛି, ଅବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କ'ଣ ଫୋଟକା ହେବ ନାହିଁ? ହଁ, ନିଶ୍ଚିତ ତାହାର ପାଦରେ ଫୋଟକା ହୋଇଯିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ବ୍ୟଭିଚାର ଏପରି ଏକ ପାପ ଯାହାର ପ୍ରତିଫଳ ତଥା ପରିଣାମ ଅତି ଭୟଙ୍କର ଓ ସୁନିଶ୍ଚିତ। କେହି କେବେ ତହିଁରୁ ପାର ପାଇପାରିବ ନାହିଁ। ଏହା ସେହି ଅଗ୍ନି ସଦୃଶ ଯାହାକି ମନୁଷ୍ୟର ସର୍ବନାଶ ଘଟାଇଥାଏ। ଯେଉଁମାନେ ସେହି ପାପକୁ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି, ସେମାନେ କେବେ ହେଲେ ଲୁଚାଇ ପାରିବେ ନାହିଁ, ବରଂ ସେମାନଙ୍କର ଅଧିକ କ୍ଷତି ହୁଏ। ଓ ଯେଉଁମାନେ ସେହି ପଥରେ ଅତି ଶକ୍ତଗ୍ରୀବ ହୋଇ ଚାଲନ୍ତି, ସେମାନେ ନିଜର ଜୀବନ ପ୍ରତି ବିନାଶ ଘଟାନ୍ତି, ସେମାନଙ୍କର ଶରୀର ମଧ୍ୟ କ୍ଷତିଗ୍ରସ୍ତ ତଥା ବିନଷ୍ଟ ହୁଏ। ବ୍ୟଭିଚାର ଏପରି ଏକ ପାପ ଯାହା କେବଳ ଶରୀରର କ୍ଷତି ଘଟାଇନଥାଏ, ମାତ୍ର ଆତ୍ମାର ମଧ୍ୟ କ୍ଷତି ଘଟାଇଥାଏ, ଯେହେତୁ ଏହା ମନୁଷ୍ୟର ହୃଦୟରୁ ହିଁ ଆରମ୍ଭ ହୁଏ। ଏହାପରେ ଛଅ ପର୍ବର ଅଣତିରିଶ ପଦ ଲେଖା ଅଛି, ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ, ଯେ ତାହାକୁ ଛୁଅଁ ସେ ଅଦଣ୍ଡିତ ରହିବ। ଯଦି ଜଣେ ବ୍ୟକ୍ତି ବ୍ୟଭିଚାର କରେ, ତାହେଲେ ସେ ନିର୍ଦ୍ଦୋଷ ବୋଲି ଗଣିତ ହୁଏ ନାହିଁ, ସେ ତହିଁ ନିମନ୍ତେ ଦଣ୍ଡିତ ହୁଏ। ତେବେ ବର୍ତ୍ତମାନ ଏକ ଦୃଷ୍ଟାନ୍ତକୁ ଲକ୍ଷ୍ୟ କରନ୍ତୁ। ଛଅ ପର୍ବର ତିରିଶ ପଦରେ ଲେଖା ଅଛି, ଚୋର କ୍ଷୁଦିତ ହୋଇ ପ୍ରାଣରକ୍ଷାର୍ଥେ ଯେବେ ଚୋରି କରାଇ ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ। ଯଦି ଜଣେ କ୍ଷୁଧାର୍ତ୍ତ ତଥା ଅନାହାରରେ ଥିବା ବ୍ୟକ୍ତି ଚୋରି କରାଇ ତାହେଲେ ଲୋକେ ତାହା ପ୍ରତି ଦୟା ବହନ୍ତି ବା ତାହାକୁ ତୁଚ୍ଛ କରନ୍ତି ନାହିଁ, କାରଣ ସେ ନିଜର କ୍ଷୁଧାକୁ ସମ୍ବରଣ କରି ନ ପାରି ଚୋରି କଲା। କିନ୍ତୁ ସେ ଯଦି ଧରାପଡ଼େ ତାହେଲେ ତାହାକୁ ସାତ ଗୁଣ ଫେରାଇ ଦେବାକୁ ହେବ। ଏପରିକି ଏକତିରିଶ ପଦ ଅନୁଯାୟୀ ସେ ଏହା ଫେରାଇ ଦେବା ନିମନ୍ତେ ନିଜର ଗୃହକୁ ବନ୍ଧକ ରଖିପାରିବ। ଯଦି ଜଣେ ବ୍ୟକ୍ତି ଚୋରି କରିବା ସମୟରେ ଧରାପଡ଼େ ଓ ତାହାର ପିଲାମାନେ ଗୃହରେ ଭୋକିଲା ଥାନ୍ତି ତାହେଲେ ସେହିପରି ପରିସ୍ଥିତିରେ ଆପଣ ତାହାର ବିଚାର କରନ୍ତୁ ନାହିଁ, ମାତ୍ର ତାହାକୁ ସାହାଯ୍ୟ କରନ୍ତୁ। ଛଅ ପର୍ବର ବତିଶ ପଦରେ ଲେଖା ଅଛି, ପରଦାର୍ଗାମୀ ପୁରୁଷ ନିତାନ୍ତ ନିର୍ବୋଧ, ଯେ ନିଜ ପ୍ରାଣ ନାଶ କରିବ ସେହି ତାହା କରଇ। ଏହା ନିରାଟ ସତ୍ୟ। ଆଜି ଏହି ବ୍ୟଭିଚାର ଲାଗି ଅନେକଙ୍କ ଜୀବନ ବିନଷ୍ଟ ହେଉଅଛି। ସ୍ୱାମୀ ପରସ୍ତ୍ରୀଠାରେ ଆସକ୍ତ ହୋଇ ନିଜର ସ୍ତ୍ରୀ ଏପରିକି ପିଲାମାନଙ୍କୁ ମଧ୍ୟ ହତ୍ୟା କରିବା ନିମନ୍ତେ ପଛାଏ ନାହିଁ, ଏପରିକି ସ୍ତ୍ରୀ ମଧ୍ୟ ଅନ୍ୟ ପୁରୁଷ ପ୍ରତି ଆସକ୍ତ ହୋଇ ନିଜର ସ୍ୱାମୀ ତଥା ପିଲାମାନଙ୍କୁ ହତ୍ୟା କରିବା ନିମନ୍ତେ ପଛଘୁଞ୍ଚା ଦିଏ ନାହିଁ। ଆପଣ ଖବରକାଗଜରୁ ଓ ବିଭିନ୍ନ ପତ୍ରପତ୍ରିକାମାନଙ୍କରୁ ଏପରି ଅନେକ ଘଟଣା ଘଟିବାର ଜାଣିପାରୁଥିବେ। ଏହିପରି ବ୍ୟଭିଚାର ଜନିତ ପାପ ସ୍ୱାମୀର ଦୃଷ୍ଟିଗୋଚର ହେବା ଦ୍ୱାରା ସ୍ୱାମୀ ସ୍ତ୍ରୀକୁ ଅଥବା ସେହି ପର ପୁରୁଷକୁ ମଧ୍ୟ ହତ୍ୟା କରିଥାଏ, କିମ୍ବା ତାହା ସ୍ତ୍ରୀର ଦୃଷ୍ଟିଗୋଚର ହେବା ଦ୍ୱାରା ସ୍ତ୍ରୀ ସ୍ୱାମୀକୁ ମଧ୍ୟ ଘୃଣା ଦୃଷ୍ଟିରେ ଦେଖେ, କିମ୍ବା ସେହିପରି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଦ୍ୱାରା ନିଜର ସ୍ୱାମୀକୁ ମଧ୍ୟ ହତ୍ୟା କରିବା ନିମନ୍ତେ ପଛଘୁଞ୍ଚା ଦିଏ ନାହିଁ। ତେଣୁ ଯେଉଁମାନେ ବ୍ୟଭିଚାର କର୍ମରେ ଲିପ୍ତ ହୁଅନ୍ତି ସେମାନେ କେବଳ ନିଜ ଶରୀର କିମ୍ବା ଆତ୍ମାର କ୍ଷତି ଘଟାନ୍ତି ନାହିଁ, ମାତ୍ର ଏଥିସହିତ ନିଜର ପରିବାର ତଥା ଅନ୍ୟ ପରିବାରର ମଧ୍ୟ କ୍ଷତି ଘଟାନ୍ତି। ଛଅ ପର୍ବର ତେତିଶ ପଦରେ ଲେଖା ଅଛି, ସେ ଆଘାତ ଓ ଅପମାନ ପାଇବ, ପୁଣି ତାହାର କଳଙ୍କ ମାର୍ଜିତ ହେବ ନାହିଁ। ଏହା ହିଁ ହେଉଛି ବ୍ୟଭିଚାର କର୍ମର ପ୍ରତିଫଳ। ଯଦି ଜଣେ ବ୍ୟଭିଚାର କର୍ମ କରିବା ସମୟରେ ଧରାପଡ଼େ ତାହେଲେ ସେ ନିଜର ପାପ ସ୍ୱୀକାର କରି କ୍ଷମା ମାଗିଲେ ମଧ୍ୟ ତାହାର ଜୀବନରେ ଏକ କଳଙ୍କ ବା ଦାଗ ରହିଯାଏ। ଏପରିକି ସ୍ତ୍ରୀ ନିଜର ସ୍ୱାମୀକୁ କ୍ଷମା ଦେଲେ ମଧ୍ୟ ବା ସ୍ୱାମୀ ସ୍ତ୍ରୀକୁ କ୍ଷମା ଦେଲେ ମଧ୍ୟ ସେମାନଙ୍କ ମଧ୍ୟରୁ ସନ୍ଦେହର ମନୋଭାବ ଦୂର ହୋଇନଥାଏ ଓ ସେମାନେ ସେତେଦୂର ସୁଖକର ପାରିବାରିକ ଜୀବନ ଅତିବାହିତ କରିପାରନ୍ତି ନାହିଁ, କାରଣ ବ୍ୟଭିଚାର ଏପରି ଏକ କଳଙ୍କ ଯାହାକି ସହଜରେ ମାର୍ଜିତ ହୁଏ ନାହିଁ, ସେ ଲୋକମାନଙ୍କ ଦୃଷ୍ଟିରେ ତୁଚ୍ଛୀକୃତ ହୁଏ। ଛଅ ପର୍ବର ଚଉତିରିଶ ଓ ପଇଁତିରିଶ ପଦରେ ଲେଖା ଅଛି, ଯେହେତୁ ସ୍ତ୍ରୀ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ, ପ୍ରତିହିଂସା କରିବାବେଳେ ସେ କିଛି କ୍ଷମା କରିବ ନାହିଁ, ସେ କୌଣସି ପ୍ରାୟଶ୍ଚିତକୁ ଗ୍ରାହ୍ୟ କରିବ ନାହିଁ, କିମ୍ବା ତୁମ୍ଭେ ବହୁତ ଲାଞ୍ଚ ଦେଲେ ହେଁ ସେ ମାନିବ ନାହିଁ। ଦେଖନ୍ତୁ ବ୍ୟଭିଚାରର କର୍ମଫଳ କେତେ ଭୟଙ୍କର। କୌଣସି ସ୍ୱାମୀ ନିଜର ସ୍ତ୍ରୀକୁ ବ୍ୟଭିଚାରିଣୀ ବୋଲି ଜାଣିଲେ ବା ସ୍ତ୍ରୀ ସ୍ୱାମୀକୁ ବ୍ୟଭିଚାରୀ ବୋଲି ଜାଣିଲେ ତାହା ସହ୍ୟ କରିବା ସେମାନଙ୍କ ପକ୍ଷେ ଅତି କଷ୍ଟକର, ଏପରିକି ତାହାକୁ କ୍ଷମା ଦେବା ମଧ୍ୟ ଅତି କଷ୍ଟକର ହୋଇଥାଏ। ତାହାର ମନରେ ପ୍ରତିହିଂସାର ଭାବ ଉଦ୍ରେକ ହୋଇଥାଏ, ତାହାର ମନରେ ପ୍ରଚଣ୍ଡ କ୍ରୋଧଜାତ ହୋଇଥାଏ ଓ ସେ ପ୍ରତିହିଂସା କରିବାବେଳେ କିଛି କ୍ଷମା କରିପାରେ ନାହିଁ। ଏହା କ'ଣ ଆଜି ଘଟୁନାହିଁ କି? ଆଜି ଯଦି ଖବରକାଗଜମାନଙ୍କରେ ପ୍ରକାଶ ପାଉଥିବା ନରହତ୍ୟା ଘଟଣାଗୁଡ଼ିକୁ ଲକ୍ଷ୍ୟ କରିବେ ତାହେଲେ ଅଧିକାଂଶ ହତ୍ୟା ଘଟଣା ଏହି ବ୍ୟଭିଚାରକୁ କେନ୍ଦ୍ର କରି ଘଟୁଅଛି, କାରଣ ବ୍ୟଭିଚାର ଈଶ୍ୱରଙ୍କ ଦୃଷ୍ଟିରେ ତଥା ମନୁଷ୍ୟ ଦୃଷ୍ଟିରେ ମହାପାପ ଓ ଯେଉଁମାନେ ଏହି ପାପରେ ପତିତ ହୁଅନ୍ତି ସେମାନେ ତହିଁର ପ୍ରତିଫଳ ଭୋଗ କରନ୍ତି। ଆସନ୍ତୁ ବର୍ତ୍ତମାନ ଆମେ ହିତୋପଦେଶର ସାତ ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ମଧ୍ୟ ଆମେ ଛଅ ପର୍ବ ମଧ୍ୟରେ ନିହିତ ହୋଇଥିବା ବିଷୟବସ୍ତୁର କ୍ରମଶଃ ଲକ୍ଷ୍ୟ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ଚିନ୍ତାଧାରା ହେଉଛି ଜଣେ ଦୁଷ୍ଟା ସ୍ତ୍ରୀ ପ୍ରତି ସତର୍କତା ବା ସାବଧାନତା ରକ୍ଷା କରିବା। ସାତ ପର୍ବର ପ୍ରଥମ ପାଞ୍ଚ ପଦରେ ଏହିପରି ଲେଖା ଅଛି, ହେ ମୋହର ପୁତ୍ର, ମୋର କଥାସବୁ ପାଳନ କର ଓ ମୋର ଆଜ୍ଞାସବୁ ଆପଣା ନିକଟରେ ସଞ୍ଚୟ କରି ରଖ। ମୋର ଆଜ୍ଞାସବୁ ପାଳନ କର, ବଞ୍ଚିବ, ଓ ଆପଣା ଚକ୍ଷୁର ତାରା ପରି ମୋର ବ୍ୟବସ୍ଥା ରକ୍ଷା କର। ତୁମର ସମସ୍ତ ଅଙ୍ଗୁଳିରେ ତାହା ବାନ୍ଧ, ତୁମର ହୃଦୟ ପଟାରେ ତାହା ସବୁ ଲେଖି ରଖ। ଜ୍ଞାନକୁ କୁହ ତୁମ୍ଭେ ମୋହର ଭଗିନୀ, ଆଉ ସୁବିବେଚନାକୁ ତୁମ୍ଭର ଜ୍ଞାତି ବୋଲି କୁହ, ତହିଁରେ ସେମାନେ ପରସ୍ତ୍ରୀଠାରୁ ଅର୍ଥାତ୍ ଚାଟୁବାଦିନୀ ପରକିୟାଠାରୁ ତୁମ୍ଭକୁ ରକ୍ଷା କରିବେ। ବର୍ତ୍ତମାନ ସେ ଏହି ବିଷୟକୁ ପ୍ରକାଶ କରି ପ୍ରକୃତ ଘଟଣା ମଧ୍ୟକୁ ଚାଲିଯାଆନ୍ତି, କାରଣ ସେ ବର୍ତ୍ତମାନ ଯେଉଁ ଘଟଣାକୁ ପ୍ରକାଶ କରିବାକୁ ଯାଆନ୍ତି ତହିଁରୁ ଯଦି ଜଣେ ନିଜକୁ ରକ୍ଷା କରିବାକୁ ଚାହେଁ ତାହେଲେ ତାହାକୁ ଈଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବାକୁ ହେବ ଓ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ, ଏପରିକି ନିଜର ପିତାମାତାଙ୍କ ଆଦେଶକୁ ପାଳନ କରି ତାହାଙ୍କର ବଶୀଭୂତ ହୋଇ ରହିବାକୁ ହେବ। ସେ ବର୍ତ୍ତମାନ ଏଠାରେ ଗୋଟିଏ ଜୀବନକୁ ଦୃଷ୍ଟାନ୍ତ ସ୍ୱରୂପେ ବ୍ୟବହାର କରନ୍ତି। ସାତ ପର୍ବର ଛଅ ପଦରୁ ନଅ ପଦ ମଧ୍ୟରେ ଲେଖା ଅଛି, ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି, ତହିଁରେ ମୁଁ ଦେଖିଲି ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିବିହୀନ ଯୁବା ଲୋକ ବ୍ୟଭିଚାରିଣୀର ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା। ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ। ଦେଖନ୍ତୁ, ଏହି ପ୍ରକାର ଯୁବା ମନୁଷ୍ୟଟି ଭୁଲ ପଥରେ ବା ସେହି ବିନାଶର ପଥରେ ଅଗ୍ରସର ହେଉଅଛି। ସାତ ପର୍ବର ଦଶ ପଦରୁ ଚଉଦ ପଦ ମଧ୍ୟରେ ଏହିପରି ଲେଖା ଅଛି, ତହିଁରେ ଦେଖ ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା, ସେ ବେଶ୍ୟା ବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ, ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା, ତାହାର ପାଦ ନିଜ ଗୃହରେ ରହେ ନାହିଁ, ସେ କେବେ କେବେ ସଡ଼କରେ କେବେ କେବେ ଛକରେ ଥାଏ ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସିଥାଏ। ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ବନ କଲା ଆଉ ନିର୍ଲଜ୍ଜ ମୁଖରେ ତାହାକୁ କହିଲା, ମଙ୍ଗଳାର୍ଥକ ବଳି ମୋ ନିକଟରେ ଅଛି, ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି। ଲକ୍ଷ୍ୟ କରନ୍ତୁ, ସେହି ଦୁଷ୍ଟା ସ୍ତ୍ରୀ ନିଜକୁ ଧାର୍ମିକା ବୋଲି ପରିଚୟ ଦେଉଅଛି। ସେ ତାହାର ମନରେ ବିଶ୍ୱାସ ଜନ୍ମାଇବାକୁ ଚାହେଁ ଯେ ଈଶ୍ୱରଙ୍କ ସହିତ ତାହାର ସମ୍ପର୍କ ଅତି ଘନିଷ୍ଠ। ସେ କହୁଛି, ମଙ୍ଗଳାର୍ଥକ ବଳି ମୋ ନିକଟରେ ଅଛି, ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି। ଅର୍ଥାତ୍ ସେ କହିବାକୁ ଚାହେଁ ଯେ ସେ ଅତି ଧର୍ମପରାୟଣା ସ୍ତ୍ରୀ। ଆଜି ମଧ୍ୟ ଅନେକ ସ୍ତ୍ରୀମାନେ ଏହିପରି ଭକ୍ତିର ଭେକ ଧରି ଅନେକଙ୍କୁ ସେମାନଙ୍କର ଚାଟୁବାଦରେ ଭୁଲାଇ ନିଅନ୍ତି। ସେମାନେ ନିଜକୁ ଅତି ସତୀ ନାରୀ ବୋଲି ଦେଖାଇ ହୁଅନ୍ତି। ପନ୍ଦରପଦରେ ଲେଖା ଅଛି, ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି ଓ ଯତ୍ନରେ ତୁମ୍ଭ ମୁଖ ଅନ୍ୱେଷଣ କରିବାକୁ ଆସିଅଛି ଆଉ ତୁମ୍ଭକୁ ପାଇଲି। ଅନ୍ୟ ଅର୍ଥରେ କହିବାକୁ ଗଲେ ସେହି ସ୍ତ୍ରୀ ତାହାକୁ କହିବାକୁ ଚାହେଁ ଯେ ମୁଁ ମୋର ଜୀବନରେ କେବଳ ତୁମ୍ଭକୁ ଦେଖିବି ବୋଲି ଅପେକ୍ଷା କରି ରହିଥିଲି ଓ ଶେଷରେ ମୁଁ ତୁମ୍ଭକୁ ପାଇପାରିଲି। ଏହାପରେ ଷୋହଳରୁ କୋଡ଼ିଏ ପଦରେ ଲେଖା ଅଛି, ମୁଁ ସୁଜନୀ ଓ ମିଶ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇଅଛି, ପୁଣି ଗନ୍ଧରସ ଓ ଅଗୁରୁ ଓ ଦାରୁଚିନିରେ ମୋର ଶଯ୍ୟା ସୁବାସିତ କରିଅଛି। ଆସ, ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ ଓ ପ୍ରେମରେ ଭୋଳ ହେଉ, ଯେହେତୁ କର୍ତ୍ତା ଘରେ ନାହାନ୍ତି, ସେ ଦୂରଯାତ୍ରା କରିଅଛନ୍ତି। ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି, ସେ ପୂର୍ଣ୍ଣିମା ସମୟରେ ଫେରିଆସିବେ। ସେ ସେହି ପୁରୁଷକୁ ଜଣାଇ ଦିଏ ଯେ ତାହାର ସ୍ୱାମୀ ଘରେ ନାହାନ୍ତି, ମାତ୍ର ସେ ସହର ବାହାରକୁ ଚାଲିଯାଇଅଛନ୍ତି ଓ ସେ କେତେକ ଦିନ ପର୍ଯ୍ୟନ୍ତ ବାହାରେ ରହିବେ, ସେ ଏବେ ଫେରିବେ ନାହିଁ। ଏହାପରେ ଏକୋଇଶରୁ ତେଇଶ ପଦରେ ଲେଖା ଅଛି, ଏହି ରୂପେ ଅନେକ ମଧୁର ଭାଷା କହି ସେ ତାହାର ମନହରଣ କଲା, ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା, ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ, ସେପରି ସେ ସେହିକ୍ଷଣି ତାହାର ପଛେ ପଛେ ଗଲା। ଆଉ ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼ଇ ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା। ଦେଖନ୍ତୁ, ଏହା କେଡ଼େ ଦୁଃଖର ବିଷୟ, ଏହା କେତେ ଭୟଙ୍କର ଦୃଶ୍ୟ। ସେହି ପୁରୁଷ ଶେଷରେ ତାହାର ଶିକାର ହେଲା। ବର୍ତ୍ତମାନ ଏକ ସତର୍କବାଣୀ ଦିଆଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। ସାତ ପର୍ବର ଚବିଶରୁ ସତେଇଶ ପଦ ମଧ୍ୟରେ ଲେଖା ଅଛି, ଏଣୁ ହେ ମୋହର ପୁତ୍ରମାନେ ମୋହର କଥା ଶୁଣ, ମୋ ମୁଖର ବାକ୍ୟରେ ମନୋନିବେଶ କର, ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମେ ତାହାର ପଥରେ ବିପଦଗାମୀ ହୁଅ ନାହିଁ, ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଅଛି। ହଁ, ତାହାର ହତ ଲୋକ ସକଳ ଅପାର, ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ। ଏହି ସତର୍କବାଣୀ ଆକ୍ଷରିକ ଭାବେ ଗୃହୀତ ହେବା ବାଞ୍ଛନୀୟ। ଏତଦ୍ ବ୍ୟତୀତ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ଏଥିରୁ ଏକ ଆତ୍ମିକ ଶିକ୍ଷା ମିଳେ। ଈଶ୍ୱରଙ୍କ ବାକ୍ୟ ଆତ୍ମିକ ବ୍ୟଭିଚାର ବିଷୟ ନେଇ ମଧ୍ୟ ଅନେକ କିଛି ପ୍ରକାଶ କରେ। ଯେତେବେଳେ ଈଶ୍ୱରଙ୍କ ସନ୍ତାନମାନେ ଈଶ୍ୱରଙ୍କୁ ପରିତ୍ୟାଗ କରି ପ୍ରତିମାଗଣର ପଶ୍ଚାତଗାମୀ ହେଲେ, ସେତେବେଳେ ଈଶ୍ୱର ଏହାକୁ ବ୍ୟଭିଚାର ବୋଲି କହିଲେ। ସେମାନେ ପ୍ରତିମା ପୂଜା ରୂପକ ଫାସରେ ପଡ଼ିଲେ ଓ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ। ସେମାନେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କୁ ପରିତ୍ୟାଗ କରି ଅସତ୍ୟରେ ଗଲେ। ସେମାନେ ତାହାଙ୍କ ସହ ସଂଯୁକ୍ତ ହେବା ପରିବର୍ତ୍ତେ ତାହାଙ୍କଠାରୁ ବିଚ୍ଛିନ୍ନ ହେଲେ। ତାହା ହିଁ ଥିଲା ଆତ୍ମିକ ବ୍ୟଭିଚାର। ପ୍ରିୟ ବନ୍ଧୁ, ଆଜି ଧର୍ମ ନାମରେ ଅନେକ କିଛି ଶିକ୍ଷା ଦିଆଯାଉଅଛି, ଯାହାକି ଅତି ଶ୍ରୁତିମଧୁର, ଓ ଅନେକ ପୂଜା ପର୍ବାଣୀ ଇତ୍ୟାଦି ପାଳନ କରାଯାଉଅଛି, ଯାହାକି ଅତି ଆକର୍ଷଣୀୟ ଓ ମନମୁଗ୍ଧକର। ମାତ୍ର ତଦ୍ୱାରା କ'ଣ ପ୍ରକୃତିରେ ଆମେ ଜୀବନ ପାଇପାରୁ? ପ୍ରକୃତିରେ କ'ଣ ଏହା ଆମମାନଙ୍କୁ ମାନସିକ ଓ ଆତ୍ମିକ ଭାବେ ଶାନ୍ତି ଦେଇପାରେ? ଆଜି ଅନେକ ଲୋକ ଏହିପରି ଭାବେ ମନୁଷ୍ୟମାନଙ୍କର ଭ୍ରାନ୍ତ ଶିକ୍ଷାରେ ଓ କାଳ୍ପନିକ ଶିକ୍ଷାରେ ପରିଚାଳିତ ହୋଇ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କଠାରୁ ଦୂରେଇ ଯାଉଛନ୍ତି। ସତ୍ୟ ଈଶ୍ୱର କିଏ ତାହା ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଜାଣିପାରିନାହାନ୍ତି। ସତ୍ୟ ଈଶ୍ୱରଙ୍କ ବିଷୟରେ ଜାଣିଲେ ମଧ୍ୟ ସେମାନେ ଏପରି ଅନ୍ଧବିଶ୍ୱାସର ଫାସରେ ପଡ଼ିଯାଇଅଛନ୍ତି ଯେ ତହୁରୁ ମୁକୁଳିବା ସେମାନଙ୍କ ପକ୍ଷେ ଅତି କଷ୍ଟକର। ସେମାନେ ସାମାଜିକ ପ୍ରଥା ଓ ପରମ୍ପରା ମଧ୍ୟରେ ଏତେ ଦୂର ବାନ୍ଧି ହୋଇଯାଇଅଛନ୍ତି ଯେ ତହିଁରୁ ମୁକୁଳିବା ସେମାନଙ୍କ ପକ୍ଷେ ଅତି କଷ୍ଟକର। ମାତ୍ର ଈଶ୍ୱର ତହିଁରେ ସନ୍ତୁଷ୍ଟ ନୁହନ୍ତି, କାରଣ ସେ ଜୀବନ୍ତ ଈଶ୍ୱର। ସେ ମନୁଷ୍ୟର ଅଧୀନରେ ରହିବାକୁ ଚାହାନ୍ତି ନାହିଁ କି ମନୁଷ୍ୟ ତାହାଙ୍କୁ ନିର୍ମାଣ କରିନପାରେ, ମାତ୍ର ସେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ଓ ମନୁଷ୍ୟକୁ ତାହାଙ୍କର ଅଧୀନ କରିଅଛନ୍ତି। ସେ ଆଜି ମନୁଷ୍ୟ ସହିତ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି, ଆଉ ତାହା କୌଣସି ନିର୍ଜୀବ ବା ମୃତ ବସ୍ତୁ ମଧ୍ୟ ଦେଇ ନୁହେଁ, ମାତ୍ର ଜୀବନ୍ତ ଓ ସତ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ। ସେହି ଯୀଶୁଖ୍ରୀଷ୍ଟ ଆଜି ମଧ୍ୟ ଜୀବିତ, ଓ ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରି ତାହାଙ୍କର କରିବାକୁ ଚାହାନ୍ତି। ସେ ଚାହାନ୍ତି ଆମେ ଯେପରି ଅନ୍ୟ କୌଣସି ମୁକ ପ୍ରତିମା ସହିତ ସମ୍ପର୍କ ସ୍ଥାପନ ନ କରି ତାହାଙ୍କ ସହ ସମ୍ପର୍କ ସ୍ଥାପନ କରୁ, ତାହାଙ୍କଠାରେ ଏକ ହେଉ, ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କରି ଈଶ୍ୱରଙ୍କୁ ପ୍ରେମ କରୁ। ତେଣୁ ଆସୁ ନିଜ ନିଜର ବିପଥ ଗମନରୁ ଫେରି ବାସ୍ତବ ଈଶ୍ୱରଙ୍କ ସହ ସଂଯୁକ୍ତ ହେବା ନିମନ୍ତେ ଚେଷ୍ଟା କରୁ। ଆଜି ଅନେକ ନିଜର ଧର୍ମକର୍ମ ନେଇ ବା ଉତ୍ତମ କର୍ମ ନେଇ ପରିତ୍ରାଣର ଅଧିକାରୀ ହେବା ପାଇଁ ଚେଷ୍ଟା କରନ୍ତି ବା ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ନିମନ୍ତେ ଇଚ୍ଛା କରନ୍ତି, ମାତ୍ର ତାହା ସମ୍ଭବ ନୁହେଁ। ଆଉ ଯେଉଁମାନେ କହନ୍ତି ଯେ ସେମାନେ ସେମାନଙ୍କର ଉତ୍ତମ କର୍ମ ନେଇ ଈଶ୍ୱରଙ୍କ ନିକଟରେ ଗୃହୀତ ହୋଇପାରିବେ ବୋଲି ସେମାନେ ଭୁଲ ଶିକ୍ଷା ଦିଅନ୍ତି, କାରଣ ଆମ୍ଭେମାନେ ଅପବିତ୍ର ତଥା ପାପୀ ମନୁଷ୍ୟ। ତେଣୁ ଯେପର୍ଯ୍ୟନ୍ତ ଆମମାନେ ପାପରୁ କ୍ଷମାପ୍ରାପ୍ତ ହୋଇନାହୁଁ ଓ ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଦ୍ୱାରା ଶୁଚି ହୋଇନାହୁଁ, ଅର୍ଥାତ୍ ଖ୍ରୀଷ୍ଟଙ୍କ ଦ୍ୱାରା ପବିତ୍ର ବୋଲି ଗଣିତ ହୋଇନାହୁଁ, ସେପର୍ଯ୍ୟନ୍ତ ଆମମାନେ ଆମମାନଙ୍କର ଉତ୍ତମ କର୍ମ ଦ୍ୱାରା କେବେ ହେଲେ ଈଶ୍ୱରଙ୍କ ନିକଟରେ ଗୃହୀତ ହୋଇପାରିବା ନାହିଁ କି ପରିତ୍ରାଣର ଅଧିକାରୀ ହୋଇପାରିବା ନାହିଁ। ଆସନ୍ତୁ ଏହାପରେ ଆମେ ଆଠ ପର୍ବ ମଧ୍ୟକୁ ଯିବା। ବର୍ତ୍ତମାନ ଯୁବା ମନୁଷ୍ୟ ପ୍ରତି ଜ୍ଞାନର ଡାକରା ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। ଆଠ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜ୍ଞାନ କ'ଣ ଡାକେ ନାହିଁ, ବୁଦ୍ଧି କ'ଣ ଉଚ୍ଚସ୍ୱର କରେ ନାହିଁ। ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ଯୁବା ମନୁଷ୍ୟ ସେହି ଜ୍ଞାନର ବିଦ୍ୟାଳୟକୁ ପରିତ୍ୟାଗ କରିବା ନିମନ୍ତେ ପ୍ରଲୋଭିତ ହୋଇଅଛି। ସେ ବିଭିନ୍ନ ଧର୍ମ ସଂକ୍ରାନ୍ତୀୟ ଭ୍ରାନ୍ତ ଶିକ୍ଷାର ଓ ମନୁଷ୍ୟମାନଙ୍କର କାଳ୍ପନିକ ମତବାଦର ସମ୍ମୁଖୀନ ହୋଇଅଛି। ବର୍ତ୍ତମାନ ଆମେ ଏହି ପର୍ବରେ ଲକ୍ଷ୍ୟ କରୁଅଛୁ ଯେ ଜ୍ଞାନ ତାହା ପ୍ରତି ଡାକରା ଦେଇଅଛି ଓ ବୁଦ୍ଧି ଉଚ୍ଚସ୍ୱର କରୁଅଛି। ବାସ୍ତବରେ ଈଶ୍ୱରଙ୍କୁ ଲୋକମାନେ ବର୍ତ୍ତମାନ ସେହିପରି ଡାକରା ଦେବା ଉଚିତ। ସେମାନେ ସେହି ବିନାଶର ପଥରେ ଯାଉଥିବା ଯୁବା ଯୁବତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଚିତ। ସେମାନେ ନିଜର ବ୍ୟକ୍ତିଗତ ଜୀବନର ସାକ୍ଷ୍ୟ ଦ୍ୱାରା ସେହି ଯୁବା ଯୁବତୀମାନଙ୍କୁ ପ୍ରଭୁଙ୍କ ନିକଟକୁ କଢ଼ାଇ ଆଣିବା ଉଚିତ। ବର୍ତ୍ତମାନ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଯୁବା ଯୁବତୀମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୁବ୍ଧ କରାଯାଇ ସେମାନଙ୍କୁ ବିନାଶର ପଥରେ ଯିବା ନିମନ୍ତେ ପ୍ରୋତ୍ସାହିତ କରାଯାଉଛି। ଟେଲିଭିଜନ ମାଧ୍ୟମରେ, ବ୍ୟବସାୟିକ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ନାନା ପ୍ରକାର ଭ୍ରାନ୍ତ ଧର୍ମମତ ଦ୍ୱାରା ସେମାନଙ୍କୁ ସେହି ବିନାଶର ପଥରେ ଯିବା ନିମନ୍ତେ ପ୍ରଲୋଭିତ କରାଯାଉଅଛି। ତେଣୁ ସେମାନଙ୍କ ନିକଟରେ ଜ୍ଞାନ ଓ ବୁଦ୍ଧିର ବାକ୍ୟ ପ୍ରଚାର କରି ସେମାନଙ୍କୁ ବିନାଶର ପଥରୁ ରକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ। ଆଠ ପର୍ବର ଦୁଇ ପଦରୁ ପାଞ୍ଚ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ପଥପାର୍ଶ୍ୱସ୍ଥ ଉଚ୍ଚସ୍ଥାନ ମୁଣ୍ଡରେ ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ। ସେ ନଗର ଦ୍ୱାର ନିକଟରେ ନଗରର ପ୍ରବେଶ ଦ୍ୱାରରେ ଦ୍ୱାରର ପ୍ରବେଶ ସ୍ଥାନରେ ଥାଇ ଉଚ୍ଚସ୍ୱରରେ ଡାକି କହେ, ହେ ମନୁଷ୍ୟଗଣ, ମୁଁ ତୁମମାନଙ୍କୁ ଡାକୁଅଛି। ପୁଣି ମନୁଷ୍ୟ ସନ୍ତାନଗଣ ପ୍ରତି ମୁହଁର ରବ ଅଛି, ହେ ନିର୍ବୋଧ ଲୋକେ ସତର୍କତାର କଥା ବୁଝ, ହେ ମୂର୍ଖ ଲୋକେ ତୁମମାନେ ସୁବିବେକି ମନା ହୁଅ। ଦେଖନ୍ତୁ, ଏହି କାରଣରୁ ଆଜି ବେତାର ଯୋଗେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉଅଛି। ସେହି ଜ୍ଞାନର ବିଦ୍ୟାଳୟକୁ ଆସିବା ନିମନ୍ତେ ଏହି ବେତାର ମାଧ୍ୟମରେ ଡାକରା ଦିଆଯାଏ। ସେହି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସିବା ନିମନ୍ତେ ସୁସମ୍ବାଦ ଘୋଷଣା କରାଯାଏ, କାରଣ ସେ ଆମମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ। ସେ ନିଜେ ହିଁ ସେହି ଜ୍ଞାନ। ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ତାହାଙ୍କୁ ଗ୍ରହଣ କରିବା ଦ୍ୱାରା ମନୁଷ୍ୟ ଜ୍ଞାନପ୍ରାପ୍ତ ହୁଏ। ସେହି ଯୀଶୁଖ୍ରୀଷ୍ଟ ସମଗ୍ର ଜଗତର ଉଦ୍ଧାରକର୍ତ୍ତା। ଯେଉଁମାନେ ତାହାଙ୍କର ସ୍ୱର ଶୁଣନ୍ତି ଓ ତାହାଙ୍କର ପଛରେ ଚାଲନ୍ତି ସେମାନେ ତାହାଙ୍କର ମେଷ ରୂପେ ଗଣିତ ହୁଅନ୍ତି ଓ ସେ ସେମାନଙ୍କୁ ବିନାଶରୁ ରକ୍ଷା କରନ୍ତି। ତେଣୁ ଆସୁ, ସେହି ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସି ଉଦ୍ଧାରପ୍ରାପ୍ତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com তেবে আজি পাই বিদায় দিওন্তু। নমস্কার।
অনুপম সেই প্রেম প্রিয়তম সেই নাম অনুপম সেই প্রেম প্রিয়তম সেই নাম ভরসা যে কম।